ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମିଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର ଚାରିଜଣଙ୍କର ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ପ୍ରବଳ ତାତି ଓ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବିଶେଷ ଭାବେ ପୂର୍ବାହ୍ନ 11:00 ଅପରାହ୍ନ 3:00 ମଧ୍ୟରେ ଘରେ ରହିବା ଲାଗି ଶ୍ରୀ ପୂଜାରୀ କହିଛନ୍ତି। ଆବଶ୍ୟକ ସ୍ଥଳେ ପାଣି ଓ ଓଦା ଗାମୁଛା ସାଙ୍ଗରେ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି।
ଅତି ଜରୁରୀ କାମ ନ ପଡ଼ିଲେ ଘରୁ ବାହାର ନାହିଁ। ଯେଉଁମାନେ ଶ୍ରମିକମାନେ ସେମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ମାଲିକମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ପର୍ଯ୍ୟନ୍ତ କର୍ମକ୍ଷେତ୍ର ଶ୍ରମିକମାନଙ୍କର କର୍ମ ବନ୍ଦ ରହିବ, ପୁଣି 3:00 ପରେ ଆରମ୍ଭ ହୋଇପାରେ। ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିଲେ ସ୍ୱଚ୍ଛ ପିଇବା ପାଣି ନେଇକରି ବାହାରନ୍ତୁ ଓ ମୁଣ୍ଡରେ ଓଦା ଗାମୁଛା ନେଇକରି ବାହାରନ୍ତୁ। କଳା ଚଷମା ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ବାଟ ଯାକର ପିଇବା ପାଣି ବ୍ୟବସ୍ଥା ମଧ୍ୟ ପିଆର୍ ଡିପାର୍ଟମେଣ୍ଟ, ମ୍ୟୁନିସିପାଲିଟି, ସେମାନେ ଅର୍ବାନ୍ ଡିପାର୍ଟମେଣ୍ଟ ସେମାନେ ମଧ୍ୟ କରୁଛନ୍ତି। ମାଲ ପରିବହନ ଗାଡ଼ିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। 11:00-3:00 ଭିତରେ ରାସ୍ତା ମାଲ ପରିବହନ ଗାଡ଼ି ରହିବ ନାହିଁ, ତେଣୁ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। 2:00 ପର୍ଯ୍ୟନ୍ତ ଏଭଳିଆ ଅବସ୍ଥା ଓଡ଼ିଶାର ବିଭିନ୍ନ ଜାଗାରେ ହେବ, ତେଣୁ 2:00 ପର୍ଯ୍ୟନ୍ତ ସତର୍କ ସୂଚନା ସାରା ରାଜ୍ୟବାସୀଙ୍କୁ ଦିଆଯିବ।
ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ଶ୍ରୀ ମହାପାତ୍ର କହିଛନ୍ତି, ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବା ସହ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବ, ତେବେ ଓଡ଼ିଶାକୁ ମୌସୁମୀ ବାୟୁ ଛୁଇଁବା ନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସୂଚନା ଅନୁଯାୟୀ ଆଜି ଦିନ 11:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା 41.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସମ୍ବଲପୁରରେ 40.8, ହୀରାକୁଦରେ 40.4 ଓ ଭୁବନେଶ୍ୱରରେ 36.4 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମିଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ ରଖାଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପ୍ରବଳ ଭିଡ଼ ଓ ଆଗାମୀ ଦିନରେ ବିଭିନ୍ନ ନୀତିକାନ୍ତି ଦୃଷ୍ଟିରୁ ସାମୟିକ ଭାବେ ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା ମାସରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗଣତି କରାଯିବା ନେଇ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ। ଆଗାମୀ ସ୍ନାନଯାତ୍ରା ଓ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଓ ସୁପରିଚାଳନା ପାଇଁ ଚଳିତ ମାସରେ ଛତିଶା ନିଯୋଗ ତଥା ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଗଣତି କାର୍ଯ୍ୟ ବନ୍ଦ ରଖିବା ଲାଗି ନିଷ୍ପତ୍ତି ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଜିଠାରୁ ସ୍ୱାଭାବିକ ଭାବେ ଭିତରକାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ପୁରୀ ଜିଲ୍ଲା ନିମାପଡ଼ା ରାଟିଲ ଦହିପଙ୍ଗଠାରେ ଏକ ମିନି ଷ୍ଟାଡିୟମ୍ର ଶିଳାନ୍ୟାସ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଉତ୍କର୍ଷ ମାରାଥନ ଗଣଦୌଡ଼ କାର୍ଯ୍ୟକ୍ରମ ଅବସରରେ ମିନି ଷ୍ଟାଡିୟମ୍ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସୁସ୍ଥ ସମାଜର ବାର୍ତ୍ତା ନେଇ ଶତାଧିକ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଗଣଦୌଡ଼ରେ ଭାଗ ନେଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ, ଉତ୍କର୍ଷ ନିମାପଡ଼ା ଗଠନ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ, ଶାରୀରିକ ଭାବେ ସୁସ୍ଥ ରହିବା ପାଇଁ ଦୌଡ଼ିବାର ଆବଶ୍ୟକତା ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଉତ୍କର୍ଷ ନିମାପଡ଼ା 2.0 ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଟ୍ରଫି ଉନ୍ମୋଚନ କରିଛନ୍ତି। ଗଣଦୌଡ଼ରେ 25 ଜଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ସାକୁରା ବିଜ୍ଞାନ କାର୍ଯ୍ୟକ୍ରମ 2026ରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ଛାତ୍ରଛାତ୍ରୀ ନୂଆଦିଲ୍ଲୀରୁ ଗତକାଲି ଯାତ୍ରା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଓଡ଼ିଶା ସମେତ 15 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ବିଦ୍ୟାଳୟର 24 ଜଣ ଛାତ୍ର ଓ 32 ଜଣ ଛାତ୍ରୀଙ୍କୁ ମିଶାଇ 4 ଜଣ ପର୍ଯ୍ୟବେକ୍ଷକ ଏହି ଗସ୍ତରେ ଯାଇଛନ୍ତି। ମନୋନୀତ ଦଳ ଆସନ୍ତା 30 ପର୍ଯ୍ୟନ୍ତ ଜାପାନରେ ଅବସ୍ଥାନ କରିବେ। ଭାରତ ସହିତ ଏହି କାର୍ଯ୍ୟକ୍ରମରେ ଘାନା, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାର ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଯୁବ ଶିକ୍ଷାର୍ଥୀଙ୍କ ମଧ୍ୟରେ ବୌଦ୍ଧିକ ଚିନ୍ତାଧାରାକୁ ଅଧିକ ବ୍ୟାପକ କରିବା, ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋହାହିତ କରିବା ଲକ୍ଷ୍ୟ ନେଇ ଜାପାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂସ୍ଥା 2014 ମସିହାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରବର୍ତ୍ତୀ ତ୍ରୁଟି ନେଇ ସ୍ୱଷ୍ଟୀକରଣ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କଠାରୁ ଉତ୍ତରପତ୍ରର ନକଲ ପାଇଁ ଧାର୍ଯ୍ୟ ଦେୟଠାରୁ ଅଧିକ ଆଦାୟ ହୋଇଥିବା ଏବଂ କେତେକ କ୍ଷେତ୍ରରେ କମ୍ ଦେୟ ଆଦାୟ ହୋଇଥିବା ନେଇ ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁମାନେ ଅଧିକ ଦେୟ ପ୍ରଦାନ କରିଛନ୍ତି ସେମାନଙ୍କୁ ବଳକା ଅର୍ଥ ଫେରସ୍ତ କରାଯିବ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି। କମ୍ ଦେୟ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଅର୍ଥ ଦେବା ଲାଗି କୁହାଯିବ ବୋଲି ସିବିଏସ୍ଇ ସୂଚନା ଦେଇଛି। ପରୀକ୍ଷାର୍ଥୀମାନଙ୍କୁ ଉତ୍ତର ଖାତାର ସ୍କାଣ୍ଡ କପି ପାଇଁ ଆଉଥରେ ଆବେଦନ କରିବାକୁ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡିହି ଗାଁର 4 ଜଣଙ୍କ ମୃତ୍ୟୁ ଘଟିଛି। ଏକ ଶ୍ରାଦ୍ଧ ଭୋଜିରେ ଖାଇବା ପରେ 17 ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଅସୁସ୍ଥଙ୍କ ମଧ୍ୟରେ 23 ମାସର ଶିଶୁକନ୍ୟା ଓ 11 ବର୍ଷର ନାବାଳିକା ଅଛନ୍ତି। ଅସୁସ୍ଥମାନଙ୍କୁ ହେମଗିରି ଓ ଝାରସୁଗୁଡ଼ାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ୍ ପକ୍ଷରୁ ଘଟଣାର ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ 2 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ମଇ ମାସ 31 ତାରିଖ ସକାଳ 10ରୁ 12 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ବିଏଡ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଜୁନ୍ 3 ତାରିଖ ସକାଳ 10ରୁ 12 ପର୍ଯ୍ୟନ୍ତ ବିଏଚ୍ଏଡ୍ ଓ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯିବ। ସମସ୍ତ ପ୍ରବେଶିକା ପରୀକ୍ଷା ପାଇଁ ଚଳିତ ମାସ 27 ତାରିଖ ଦିନ 11ଟା ପରଠାରୁ ରାଜ୍ୟ କର୍ମଚାରୀ ଚୟନ ପ୍ରବରଣର ଆୟୋଗର ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରାଯାଇପାରିବ। ସୂଚନା ଅନୁଯାୟୀ ଆସନ୍ତା ଜୁନ୍ 4 ତାରିଖରେ ପ୍ରବେଶିକା ପରୀକ୍ଷାର ଉତ୍ତରପତ୍ର ପ୍ରକାଶ ପାଇବ। ବିଶ୍ୱର ସର୍ବବୃହତ୍ ଅଣ୍ଡାଦାନ ସ୍ଥଳୀ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲାର ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବର୍ଷ ଫ୍ଲାଟ୍ ବ୍ୟାଗ୍ସ, ଲଗର୍ ହେଡ୍ସ, ଗ୍ରୀନ୍ ଟଟଲ୍, ଲେଦର୍ ବ୍ୟାଗ୍ସ, ହକ୍ସ ବିଲ୍, କ୍ୟାମ୍ପସ୍ ରିଡ୍ଲେ ଓ ଅଲିଭ୍ ରିଲେ ପ୍ରଜାତିର କଇଁଛମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ସମୂହ ଅଣ୍ଡାଦାନ କରୁଥିବାବେଳେ ଅଲିଭ୍ ରିଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଅଣ୍ଡାଦାନ କରିବାକୁ ଆସିଥାନ୍ତି। ତେବେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ର ମଧ୍ୟକୁ ଫେରିଯିବା ଘଟଣା ବିସ୍ମୟ ସୃଷ୍ଟି କରିଛି। 2014 ମସିହାରେ ଏହିଭଳି ଘଟିଥିଲା। ଚଳିତ ବର୍ଷ ତାପମାତ୍ରା ଅତ୍ୟଧିକ ବୃଦ୍ଧି ଯୋଗୁଁ ଅଣ୍ଡାଦାନ ସମ୍ଭବ ହୋଇନଥିବା ଅନୁମାନ କରାଯାଉଛି। ପୂର୍ବରୁ 1982, 1988, 1997, 1998, 2002 ଓ 2008ରେ ଅଲିଭ୍ ରିଲେ କଇଁଛ ଅଣ୍ଡାଦାନ ନ କରି ଫେରିଯାଇଥିଲେ। ଗତବର୍ଷ ଗହିରମଥାରେ 6 ଲକ୍ଷରୁ ଅଧିକ ଅଲିଭ୍ ରିଲେ କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 ରଥର 21ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ପୂର୍ବରୁ 3 ରଥର 42ଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ସୂଚନା ଅନୁଯାୟୀ 3 ରଥର 20 ଫୁଟ ଲମ୍ବ ବିଶିଷ୍ଟ 14ଟି ଲେଖାଏଁ 14 ନାହାକା ଖମ୍ବ ନିର୍ମାଣ କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ତାଳଧ୍ୱଜ ରଥର 8ଟି, ଦର୍ପ ଦଳନ ରଥର 9ଟି ଏବଂ ନନ୍ଦିଘୋଷ ରଥର 11ଟି 14 ନାହାକା ଚୌପଟ ପରେ ଅଷ୍ଟକୋଣିଆଂଶ ମରାମତି କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ 3 ରଥର 8ଟି ଲେଖାଏଁ ତୀଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି। ଓଝା ସେବକମାନେ 3 ରଥର ଅଖକଣ୍ଟା, ଦଣ୍ଡାକଣ୍ଟା ଓ ବେଦୀ ସିଂହାସନର ପ୍ରସ୍ତୁତି ପାଇଁ କଣ୍ଟା ପ୍ରସ୍ତୁତି ଜାରି ରଖିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଆଜି ଜନ୍ମବାର୍ଷିକୀ ପାଳନ କରାଯାଉଛି। 1920 ମସିହା ମଇ 24 ତାରିଖରେ ଗ୍ରହଣ କରିଥିବା ନୀଳମଣି ରାଉତରାୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ 1977 ମସିହାରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। 1998 ମସିହାରେ ଲୋକସଭାକୁ ନିର୍ବାଚିତ ହେବା ପରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଏହି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ମଇ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିଯାଆନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା ଆବେଗ ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାର 11ଟି ପ୍ରାଣୀ ଚିକିତ୍ସାଳୟକୁ ପ୍ରଥମ ପର୍ଯ୍ୟାୟରେ ଅତ୍ୟାଧୁନିକ ହେମାଟୋଲୋଜି ଆନାଲାଇଜର ଯନ୍ତ୍ର ପ୍ରଦାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଖରା ଏବଂ ଗୁଳୁଗୁଳି ନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆସନ୍ତା 5 ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆଜିଠାରୁ ସ୍ଥଗିତ। ଭିତରକାଠ ନିକଟରୁ ଶ୍ରୀଜୀଉଙ୍କୁ ସ୍ୱାଭାବିକ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲା ନୂଆଡିହି ଗାଁର 4 ଜଣଙ୍କ ମୃତ୍ୟୁ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ଗହିରମଥା ଅଞ୍ଚଳରେ ଚଳିତ ବର୍ଷ ଅଣ୍ଡାଦାନ ନ କରି ସମୁଦ୍ରକୁ ଫେରିଲେ ଅଲିଭ୍ ରିଡ୍ଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।